ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତ ଆରମ୍ଭ। ଶ୍ରୀନଗରଠାରେ ଆସନ୍ତାକାଲି ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେବେ ନେତୃତ୍ୱ। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦେଶର ବିଭିନ୍ନ ହାଇକୋର୍ଟର ଆଗତ ମାମଲାଗୁଡ଼ିକର ଶୁଣାଣି ଉପରେ ସୁପ୍ରିମକୋର୍ଟ ଜାରି କଲେ ଅନ୍ତରୀଣ ରହିତାଦେଶ। ଶେଷ ହେଲା ସପ୍ତଦଶ ଓଡ଼ିଶା ବିଧାନସଭାର ତିନିଦିନିଆ ବୈଠକ। ଶାସକ ବିଜେପିର ସଦସ୍ୟ ସୁରମା ପାଢ଼ୀ ବାଚସ୍କତି ଭାବେ ନେଲେ ଦାୟିତ୍ୱ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ଆସନ୍ତାକାଲିଠାରୁ ଦୁଇଦିନିଆ ଭାରତ ଗସ୍ତ। ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅବସରରେ ସେଠାରେ 1,500 କୋଟି ଟଙ୍କାରୁ ଅଧିକ ମୂଲ୍ୟର 84 ବୃହତ୍ କଲ୍ୟାଣମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ଶ୍ରୀନଗରଠାରେ ଯୁବ ସଶକ୍ତିକରଣ ଜାମ୍ମୁ କାଶ୍ମୀର ପରିବର୍ତ୍ତନ କାର୍ଯ୍ୟକ୍ରମରେ ଆଜି ଯୋଗ ଦେଉଛନ୍ତି। ସେଠାରେ ସେ 2,000 ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏଥିସହ 1,800 କୋଟି ଟଙ୍କାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଶ୍ରୀନଗରଠାରେ ଆସନ୍ତାକାଲି ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେବେ ଏବଂ ଏକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିବା ସହ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଏଥିସହ ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକର ମୁଖ୍ୟଙ୍କ ସହ ତୃତୀୟ ପର୍ଯ୍ୟାୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକଗୁଡ଼ିକରେ ଆର୍ଥିକ ଓ ପୁଞ୍ଜିବଜାର କ୍ଷେତ୍ରର ବିଶେଷଜ୍ଞଙ୍କ ସମେତ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ସଚିବ, ଅର୍ଥନୈତିକ ବ୍ୟାପାର, ରାଜସ୍ୱ, ଆର୍ଥିକ ସେବା ଓ କର୍ପୋରେଟ୍ ବ୍ୟାପାର ବିଭାଗର ସଚିବଗଣ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏଥିରେ ଯୋଗ ଦେଇଥିଲେ। ଚଳିତ ବର୍ଷର ଆଗାମୀ ସାଧାରଣ ବଜେଟ୍ ପ୍ରସ୍ତୁତି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାକ୍ ବଜେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦେଶର ବିଭିନ୍ନ ହାଇକୋର୍ଟରେ ଆଗତ ମାମଲାଗୁଡ଼ିକର ଶୁଣାଣି ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଟ୍ରାନ୍ସଫର ପିଟିସନ ଉପରେ ଶୁଣାଣି କରି ଖଣ୍ଡପୀଠ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ ପୂର୍ବରୁ ସୁପ୍ରିମକୋର୍ଟର ଆଗତ ମାମଲାଗୁଡ଼ିକ ସହ ଏହି ଟ୍ରାନ୍ସଫର ପିଟିସନର ଶୁଣାଣି ଆସନ୍ତାମାସ 8 ତାରିଖରେ ହେବ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଏହି ପରୀକ୍ଷାରେ ଗ୍ରେସ୍ମାର୍କ ପ୍ରଦାନ ପ୍ରସଙ୍ଗକୁ ନେଇ ଆଗତ ମାମଲାଗୁଡ଼ିକର ଶୁଣାଣିକୁ ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ଗ୍ରେସ୍ମାର୍କ ପ୍ରଦାନ କରାଯାଇଥିବା 1,563 ଜଣ ଛାତ୍ରଛାତ୍ରୀଙ୍କଠାରୁ ଏନ୍ଟିଏ ପ୍ରତ୍ୟାହାର କରି ନେବା ପରେ କୋର୍ଟ ଏହି ନିଷ୍ପଭି ନେଇଛନ୍ତି। ସୂଚନାଯୋଗ୍ୟ, ସେହି ପରୀକ୍ଷାର୍ଥୀଙ୍କୁ ଆସନ୍ତା 23 ତାରିଖରେ ହେବାକୁ ଥିବା ପରୀକ୍ଷାରେ ପୁଣିଥରେ ବସିବାକୁ କିମ୍ବା ବାସ୍ତବ ମାର୍କ ଆଧାରରେ କାଉନ୍ସେଲିଂରେ ଯୋଗଦେବାକୁ ଏନ୍ଟିଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରାବୋ ଓ ସୁବିଏନ୍ତୋଙ୍କଠାରୁ ଶୁଭେଚ୍ଛା ବାର୍ତ୍ତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଏନ୍ତୋଙ୍କୁ ତାଙ୍କ ଆଗାମୀ ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ନେଇ ସଫଳତା କାମନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଶ୍ରୀ ସୁବିଏନ୍ତୋଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଲୋଚନା ହୋଇଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସମୀକ୍ଷା ସଂକ୍ରାନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗହମର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏହି ବୈଠକରେ ନିଷ୍ପଭି ନିଆଯାଇଥିଲା। ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବା ଉପରେ ବୈଠକରେ ଆଲୋଚନା ହୋଇଛି।
ହେବ ସମୃଦ୍ଧ ଭାରତ ମୋର, ସମସ୍ତଙ୍କ ବିକାଶ ହବ। ସିକିଲ୍ ସେ ଆନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ। ଶପଥ ନେଇଛି ଭାରତ ସରକାର, ଏଇ ରୋଗର ବିନାଶ ହବ। ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ସପ୍ତଦଶ ଓଡ଼ିଶା ବିଧାନସଭାର ନୂତନ ସଦସ୍ୟଙ୍କର ଶପଥ ଏବଂ ବାଚସ୍କତି ନିର୍ବାଚନ ନେଇ ଅନୁଷ୍ଠିତ ତିନିଦିନିଆ ବୈଠକ ଆଜି ଶେଷ ହୋଇଛି। ବାଚସ୍କତି ଭାବେ ଶାସକ ବିଜେପିର ସୁରମା ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସର୍ବସମ୍ମତିକ୍ରମେ ବାଚସ୍କତି ଭାବେ ନିର୍ବାଚିତ ହେବା ପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଶ୍ରୀମତୀ ପାଢ଼ୀଙ୍କୁ ବାଚସ୍କତି ଆସନ ନିକଟକୁ ପାଛୋଟି ନେଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ପାଢ଼ୀ ଗୃହର ମର୍ଯ୍ୟାଦା ଏବଂ ଗାରିମା ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଥିଲେ। ଏଥିପାଇଁ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପରିବେଶ ଜଙ୍ଗଲ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ସବୁଜ ବଳୟ ସୃଷ୍ଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚାରାରୋପଣ ଯୋଜନା ବିଶେଷ ଫଳପ୍ରଦ ହୋଇପାରିବ। ଏହା ଅର୍ଥନୀତିକୁ ପ୍ରୋହାହନ ସହ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହେବ। ଦିଲ୍ଲୀସ୍ଥିତ ଆସୋଲଭାଟି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଯାଦବ ଏହା କହିଛନ୍ତି। ସେ କହିଛନ୍ତି, ବୈଜ୍ଞାନିକ ପ୍ରଗତି ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ରହିବାର ଆବଶ୍ୟକତା ରହିଛି। ଗ୍ଲାସ୍ଗୋ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପରିବେଶ ଅନୁକୂଳ ଜୀବନଶୈଳୀ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସୂଚନାଯୋଗ୍ୟ, ଗତ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମଗ୍ର ଦେଶରେ ଏକ ପେଡ଼ ମା କି ନାମ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆସନ୍ତାକାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହସିନା ଆଲୋଚନା ବୈଠକରେ ଯୋଗଦେବେ। ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପଡ଼ୋଶୀ ରାଷ୍ଟ୍ର ଭାବେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ଯୋଗ ଦେଇଥିଲେ। ପୂର୍ବତନ ସେନା କର୍ମଚାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ବାୟୁସେନା ଘାଟି ହିଣ୍ଡନ୍ଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଦ୍ୱିତୀୟଥର ପାଇଁ ଏଭଳି ମେଳାର ଆୟୋଜନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ମେଳାରେ ପ୍ରାୟ 40 ବ୍ୟବସାୟିକ ସଂସ୍ଥା ଅଂଶଗ୍ରହଣ କରିବେ। ସକାଳ 7ଟାରୁ 10ଟା ପର୍ଯ୍ୟନ୍ତ ପୂର୍ବତନ ସେନା କର୍ମଚାରୀଙ୍କର ପଞ୍ଜିକରଣ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍ଥିକ ଅନୁଷ୍ଠାନଗୁଡ଼ିକରେ କୃତ୍ରିମ ବୁଦ୍ଧିମତା, ଏଆଇ ଏବଂ ଏମ୍ଏଲ୍ ଓ ଡାଟା ଆନାଲିଟିକ୍ସ ଭଳି ନୂତନ ଜ୍ଞାନକୌଶଳର ଉପଯୋଗ ଉପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁତ୍ୱ ଆରୋପ କରିଛନ୍ତି। ମୁମ୍ବାଇଠାରେ ରିଜର୍ଭ ବ୍ୟାଙ୍କର କଲେଜ ଅଫ୍ ସୁପରଭାଇଜର୍ସଙ୍କ ଦ୍ୱାରା ଆୟୋଜିତ ଆର୍ଥିକ ସ୍ଥିରତା ଉପରେ ବିଶ୍ୱସ୍ତରୀୟ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇ ଶ୍ରୀ ଦାସ ଏହା କହିଛନ୍ତି। ସେ କହିଛନ୍ତି, ଏଆଇ ଏବଂ ଏମ୍ଏଲ୍ ପୂର୍ବାନୁମାନ ବିଶ୍ଳେଷଣକୁ ଅଧିକ କ୍ରିୟାଶୀଳ କରିପାରିବ, ଯାହାଦ୍ୱାରା ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକ ସମ୍ଭାବ୍ୟ ସମସ୍ୟାର ଚିହ୍ନଟ ସହ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ। ଶ୍ରୀ ଦାସ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଏହି ବ୍ୟବସ୍ଥାକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଢାଞ୍ଚାଗତ ପରିବର୍ତ୍ତନ ଏବଂ ତଦାରଖକୁ ସୁଦୃଢ଼ କରିବା ନେଇ ପଦକ୍ଷେପ ନେଉଛି। କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ସଂଗଠନ ଇପିଏଫ୍ରେ ଗତ ଏପ୍ରିଲ୍ ମାସରେ ସବୁଠାରୁ ଅଧିକ 18,92,000 ସଦସ୍ୟ ଯୋଡ଼ି ହୋଇଥିଲେ। ସେମାନଙ୍କ ମଧ୍ୟରେ 8,87,000 ନୂତନ ସଦସ୍ୟ ଥିବା ଜଣାପଡ଼ିଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ସୁଯୋଗ ବୃଦ୍ଧି ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗୁଁ ଏହି ସଦସ୍ୟମାନେ ସଂଶ୍ଳିଷ୍ଟ ହୋଇଥିବା ଜଣାପଡ଼ିଛି। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ସୁପର 8 ପର୍ଯ୍ୟାୟରେ ଗ୍ରୁପ୍ 1ର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବ୍ରିଜ୍ଟାଉନ୍ଠାରେ ଆଜି ରାତି 8ଟାରେ ମୁକାବିଲା ହେବ। ଅନ୍ୟପକ୍ଷରେ ସୁପର 8 ଗ୍ରୁପ୍ 2 ପର୍ଯ୍ୟାୟରେ ଆଜି ଇଂଲଣ୍ଡ ଆୟୋଜକ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତ ଆରମ୍ଭ। ଶ୍ରୀନଗରଠାରେ ଆସନ୍ତାକାଲି 10ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେବେ ନେତୃତ୍ୱ। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦେଶର ବିଭିନ୍ନ ହାଇକୋର୍ଟର ଆଗତ ମାମଲାଗୁଡ଼ିକର ଶୁଣାଣି ଉପରେ ସୁପ୍ରିମ୍କୋର୍ଟ ଜାରି କଲେ ଅନ୍ତରୀଣ ରହିତାଦେଶ। ଶେଷ ହେଲା ସପ୍ତଦଶ ଓଡ଼ିଶା ବିଧାନସଭାର ତିନିଦିନିଆ ବୈଠକ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କର ଆସନ୍ତାକାଲିଠାରୁ ଦୁଇଦିନିଆ ଭାରତ ଗସ୍ତ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା।